ମୁଁ ସନ୍ତୋଷିନୀ ପାତ୍ର ମେଫେୟାର ନଗର ସାଲେସାହିରୁ କହୁଛି, 16 ନମ୍ବର ୱାର୍ଡ଼ରୁ। ମୁଁ ଯେତେବେଳେ ପ୍ରଥମ ବଡ଼ ଝିଅ ହେଲି ସେତେବେଳେ ମୁଁ ବହୁତ ଡରି ଯାଇଥିଲି ସେ ବ୍ଲଡ଼ ଦେଖିକି, କାରଣ ମୋ ବୋଉ ମୋତେ ବୁଝେଇଥିଲା ଯେ ବ୍ଲଡ଼ ଏଇଟା ହେଉଛି ଅପରିଷ୍କାର ବ୍ଲଡ଼, ଦେହରୁ ବୋହିଯାଉଛି, ଗଲେ ତୋ ଦେହ ଭଲ ରହିବ, ସୁସ୍ଥ ରହିବ। ଆଉ ସେହି ସମୟରେ ମୋ ମାଆ କ'ଣ ମୋତେ ନେଇକି ବାରଣ ନ କରିକି ଘର ଭିତରେ ଭଲ ଜାଗା ରଖିଲା, ଆଉ ପ୍ୟାଡ଼ ଦେଲା ପିନ୍ଧିବାକୁ, ନ ପ୍ୟାଡ଼ ନଥିଲା ବେଳେ ସ୍ୱଚ୍ଛ କପଡ଼ା ମଧ୍ୟ ଦେଉଥିଲା, ଆଉ ଉତ୍ତମ ଖାଦ୍ୟ ମଧ୍ୟ ଦେଉଥିଲେ। ମୁଁ ବହୁତ ଖୁସି ଥିଲି, ମୋ ବାପା ଭାଇ ଆଉ ଭାଇ ଭଉଣୀ ସାଙ୍ଗରେ ମିଶିକି ଚଳୁଥିଲି।